ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। ବିଧାନସଭାର ମୌସୁମୀ ଅଧିବେଶନର ତିନି ନମ୍ବର ଦିନେ ଭିଲ୍ ଆଜ ବିରୋଧୀ ବିଧାୟକମାନଙ୍କର ହୋହଲ୍ଲା ଲାଗି ଗୃହ କାର୍ଯ୍ୟ ପ୍ରଭାବିତ। ଦିବଂଗତ ଆଘର ବିଧାୟକ ଜର୍ଜ ତିର୍କିଙ୍କୁ ଶ୍ରଦ୍ଧାଞ୍ଜଳି ଉତ୍ରୁ ସୋମବାର ତ ଗୃହ ହେଲା ମୁଲତବୀ। ସ୍ୱୟଂସହାୟକ ଗୋଷ୍ଠୀ ମହିଳାମାନଙ୍କର ଦର ବିକବାରକେ ଭୁବନେଶ୍ୱର ସହିତ ଫି ଜିଲ୍ଲାନ ତିଆରି ହେବା ସୁଭଦ୍ରା ଶକ୍ତି ବଜାର। 2023 ବଛର ଲାଗି ବିଶିଷ୍ଟ ମାଲାୟାଲମ୍ ଅଭିନେତା ମୋହନଲାଲଙ୍କୁ ମିଳିବା ଦାଦା ସାହେବ ଫାଲକେ ପୁରସ୍କାର। ପୁରୀ ଶ୍ରୀମନ୍ଦିରନ ଧାଡ଼ି ଦର୍ଶନ ଲାଗି ଖୁବ୍ ଜଲ୍ଦି ଅଣାଯିବା ମାର୍ଗଦର୍ଶିକା କହିଲେ ଆଇନମନ୍ତ୍ରୀ। ପବିତ୍ର ମହାଳୟ ଅବସରରେ ଆଇବାକାଲ ଧବଲମୁଖୀ ବେସ୍ତି ଦର୍ଶନ ଦେବେ ମା ସମଲେଇ। ଏଥର ପୂରା ଖବର। ସପ୍ତଦଶ ବିଧାନସଭାର ମୌସୁମୀ ଅଧିବେଶନର ତିନି ନମ୍ବର ଦିନେ ଆଇଜବିଲ୍ ବିରୋଧୀ ବିଜେଡି ସଦସ୍ୟଙ୍କର ହୋହଲ୍ଲା ଲାଗି ବାରବାର ଗୃହ ମୁଲତବୀ ହୋଇଛି। ହୋହଲ୍ଲା ଲାଗି ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ଆଲୋଚନା ବାଗି ଗୃହ କାର୍ଯ୍ୟ ବିଲକୁଲ ନାହିଁ ହୋଇପାରି। ହୋହଲ୍ଲା ଜବର ହେବାନୁ ବାଚସ୍ପତି ସୁରମା ପାଢ଼ୀ ଉପରବେଲା ଚାର ବଜେ ଗୃହକେ ଆଇବା ସୋମବାର ତକ୍ ମୁଲତବୀ ଘୋଷଣା କରିଛନ୍। ଆଜି ସକାଳବେଳା ଗୃହ କାର୍ଯ୍ୟ ମୂଲ ହେଉନସାର ଗଲାକାଲ ପରଲୋକ ହୋଇଥିବା ବୀରମିତ୍ରପୁର ଆଘର ବିଧାୟକ ଜର୍ଜ ତିର୍କିଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ। ତାର ଉତ୍ତରୁ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ପ୍ରମୁଖ ଶୋକ ପ୍ରସ୍ତାବକେ ସମର୍ଥନ କରିଥିଲେ। ଶେଷେ ଗୋଟେ ମିନିଟ୍ ନୀର ପ୍ରାର୍ଥନା କରିକି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଇତାର ଉତ୍ତରୁ ବିଜେଡି ବିଧାୟକମାନେ ସାର କଳାବଜାର ଆଉ ଅଭାବୀ ବିକ୍ରି ପ୍ରସଙ୍ଗକେ ନେଇକରି ଗୃହ ମଝାକେ ଆସିକରି ହୋହଲ୍ଲା କରିଥିଲେ। ହୋହଲ୍ଲା ଭିତରେ ମାତ୍ର 13 ମିନିଟ୍ ଗୃହ କାର୍ଯ୍ୟ ଚାଲିଥିଲା। ତାର ଉତ୍ତରୁ ବାଚସ୍ପତି ସୁରମା ପାଢ଼ୀ ଉପରବେଳା ଚାର ବଜେ ତକ୍ ଗୃହକେ ମୁଲତବୀ ଘୋଷଣା କରିଥିଲେ। 4 ବଜେ ଗୃହ କାର୍ଯ୍ୟ ମୂଲ ହେଉନସାର ଫେର୍ ସମାନ ସ୍ଥିତି ଲାଗି ରହିବାନୁ ବାଚସ୍ପତି ଆଇବା ସୋମବାର ତ ଗୃହକେ ମୁଲତବୀ ଘୋଷଣା କରିଛନ୍। ରାଜ୍ୟ ନୂଆ ଲୋକସେବା ଭବନ ନିର୍ମାଣ ଲାଗି ମାଷ୍ଟର ପ୍ଲାନ୍ ତିଆରି କରବାରକେ ସେତୁ ଆଉ ନିର୍ମାଣ ନିଗମକେ ଦାୟିତ୍ୱ ଦିଆଯାଇଛି ବୋଲି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ବିଧାନସଭାର ଗୋଟିଏ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ଇହାଦେ ଲୋକସେବା ଭବନ 78 ବର୍ଷ ପୁରୁଣା ଆଏ। ଇ ପୁରୁଣା କୋଠାନ ପାର୍କିଂ ସହିତ ବହୁଟେ ସମସ୍ୟା ରହିଛେ, ସେଥିର୍ଲାଗି ସରକାର ନୂଆ ଲୋକସେବା ଭବନ ତିଆରି କରବାରକେ ଲକ୍ଷ୍ୟ ରଖିଛନ୍। ମାଷ୍ଟରପ୍ଲାନ୍ ଅନୁମୋଦନ ହେଲା ଉତ୍ତରୁ ବ୍ୟୟ ବରାଦ ହେବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାଜ୍ୟ ସରକାର ଭୁବନେଶ୍ୱର ସହିତ ଫି ଜିଲ୍ଲାନ ସୁଭଦ୍ରା ଶକ୍ତି ବଜାର ତିଆରି କରବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ବିଧାନସଭାନ ଆଜି ଗୋଟିଏ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତର ଥି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍, ସ୍ୱୟଂସହାୟକ ଗୋଷ୍ଠୀମାନେ ବନାଉଥିବା ଦରବମାନଙ୍କର ବଜାରକରଣ କରାଯିବା। ରାଜ୍ୟ ସରକାର ଏପତକ 16,36,000 ଲକ୍ଷପତି ଦିଦି ବନେଇଛନ୍। 2024-25 ବର୍ଷରେ 3,52,000 ଅୟତ୍କା ସ୍ୱୟଂସହାୟକ ଗୋଷ୍ଠୀକେ 14,454 କୋଟି ଟଙ୍କାର ଋଣ ଦେଇଛନ୍ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍। 2022 ମସିହା ଉତ୍ତରୁ ଓଡ଼ିଶାକେ ବିଦେଶୀ ଆଉ ରାଜ୍ୟ ଭିତର ପର୍ଯ୍ୟଟକମାନଙ୍କର ସଂଖ୍ୟା ବଢ଼ିଛେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀଙ୍କର ଗୋଟିଏ ପ୍ରଶ୍ନର ଉତ୍ତର ଥି କହିଛନ୍। ଉପମୁଖ୍ୟମନ୍ତ୍ରୀ କହିଛନ୍, 2022 ମସିହା ବେଲ୍କେ ଓଡ଼ିଶାକେ 22,000 ଅୟତ୍କା ବିଦେଶୀ ପର୍ଯ୍ୟଟକ ଆସିଥିବାର ବେଲ୍କେ 2024 ବେଲ୍କେ ଇ ସଂଖ୍ୟା 53,392 ପହଞ୍ଚିଛି। ବିଶିଷ୍ଟ ମାଲାୟାଲମ୍ ଅଭିନେତା ମୋହନଲାଲଙ୍କୁ 2023 ବଛର ଲାଗି ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯିବା। ଇ ବାବଦେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫ ଆଜି ଘୋଷଣା କରାଯାଇଛି। ଆଇବା 23 ତାରିଖ ହେବାରକେ ଥିବା 71 ନମ୍ଘର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ତାଙ୍କୁ ଏହି ପୁରସ୍କାର ଦିଆଯିବା। ମୋହନଲାଲ ଏକାସାଙ୍ଗେ ଜଣେ ଅଭିନେତା, ନିର୍ଦ୍ଦେଶକ ଆଉ ପ୍ରଯୋଜକ ଭାବେ ବେଶ୍ ପରିଚିତ। ସେ ଗଲା 4 ଦଶନ୍ଧି ଧରିକରି ମାଲାୟାଲମ୍ ସାଙ୍ଗେ ତାମିଲ, ତେଲୁଗୁ, କନ୍ନଡ ଆଉ ହିନ୍ଦୀ ସିନେମାଥି ଅଭିନୟ କରିଛନ୍। ଭଲ ଅଭିନୟ ଲାଗି ତାଙ୍କୁ 2 ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୋହନଲାଲଙ୍କୁ ଶୁଭେଚ୍ଛା ଜଣାଇଛନ୍। ପୁରୀ ଶ୍ରୀମନ୍ଦିରନ ଧାଡ଼ି ଦର୍ଶନ ଲାଗି ଖୁବ୍ ଜଲ୍ଦି ମାର୍ଗଦର୍ଶିକା ଅଣାଯିବା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ବିଧାନସଭାର ଗୋଟିଏ ପ୍ରଶ୍ନର ଉତ୍ତର ଥି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, ଭକ୍ତମାନଙ୍କର ଶୃଙ୍ଖଳିତ ଧାଡ଼ି ଦର୍ଶନ ଲାଗି ପରିଚାଳନା କମିଟି ଅନୁମୋଦନ କରିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଥି ଗୋଟିଏ ଉପକମିଟି ଗଠନ କରବାରକେ ପରିଚାଳନା କମିଟି ପ୍ରସ୍ତାବ ଦେଇଛି। ଉପକମିଟି ସେବକ ନିଯୋଗମାନଙ୍କ ସାଙ୍ଗେ ଆଲୋଚନା କରବେ, ତାର ଉତ୍ତରୁ ଧାଡ଼ି ଦର୍ଶନ ନେଇକରି ମାର୍ଗଦର୍ଶିକା ଅଣାଯିବା। ପହିଲା ପରୀକ୍ଷାମୂଳକ ଭାବେ ଧାଡ଼ି ଦର୍ଶନ ହେବା ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଆଇବାକାଲ ସକାଳ 7 ବଜେ ଦେଶର 75 ସହରନ 10 ଲକ୍ଷ ଯୁଆନମାନଙ୍କୁ ନେଇକରି ଗଣଦୌଡ଼ ଆୟୋଜନ କରାଯିବା। ଏହି ଗଣଦୌଡ଼ର ବାର୍ତ୍ତା ହେଉଛି ନିଶାମୁକ୍ତ ଭାରତ। ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ବିଶାଳ ଗଣଦୌଡ଼ର ଆୟୋଜନ କରାଯାଇଛି। ଗଣଦୌଡ଼କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ। ଆପଣମାନେ ଖବର ସୂଚନ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁରର ଶ୍ରୀ ଶ୍ରୀ ସମଲେଶ୍ୱରୀ ମନ୍ଦିରନ ଆଇବାକାଲ ମହାଳୟ ଲାଗି ନୀତି ନିର୍ଘଣ୍ଟ ସ୍ଥିର କରାଯାଇଛି। ସକାଳର 5 ବଜେନୁ ମା ସମଲେଶ୍ୱରୀଙ୍କର ଧବଲମୁଖୀ ଦର୍ଶନ ମୂଲ ହେବା। ଇ ବାବଦେ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଞ୍ଜୟ ବାବୁ କହିଛନ୍,
ଆସନ୍ତାକାଲି ପବିତ୍ର ମହାଳୟ ମାଙ୍କର ଧବଳମୁଖୀ ଦର୍ଶନ କରିବାର ଲାଗି ଲକ୍ଷାଧିକ ଭକ୍ତ ସମାଗମ ହେବେ ବୋଲିକିରି ଆମେ ଆଶା କରୁଛୁ। ଯେହେତୁ ଆସନ୍ତାକାଲି ସକାଳ 4:30 ମାଙ୍କର ମଙ୍ଗଳ ଆଳତୀ ହେବା, ନୀତିକାନ୍ତି ହେବା, ଆଉ ତାପରେ 5 ନୁ ଭକ୍ତମାନେ ଦର୍ଶନ ଆରମ୍ଭ କରିପାରିବେ। ତ ଭକ୍ତମାନେ ଆସିକିରି 4 ଗେଟ୍ ବାଟୁ ଭିତରକେ ଯାଇକିରି ମାଙ୍କର ଦର୍ଶନ କରିବେ। 11:45 ମାଙ୍କର ଦର୍ଶନ ବନ୍ଦ ରହିବା, ଅନ୍ନଭୋଗ ଲାଗି ହେବା, ଏବଂ ରାତି 7:45 ତକ ମହାଆଳତୀ ଲାଗି ଆମର ଦର୍ଶନ ବନ୍ଦ ରହିବ। ବାକି ସମୟରେ ଭକ୍ତମାନେ ଦର୍ଶନ କରିପାରିବେ। ମାଙ୍କର ଧବଳମୁଖୀ ବେଶ 2.5 ଲାଗି ରହୁଛେ, ମଙ୍ଗଳବାର ଦିନ ଦ୍ୱିପହର 12 ତକ ରହିବା।
କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରଥି ପରିଚାଳିତ ହୋଇକରି ସାଧାରଣ ଲୋକଙ୍କର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱଥି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆନ୍ବାର ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବଥି ଆଜ ଜାନ୍ମା ଦେଶର ଫି ନାଗରିକଙ୍କୁ ସ୍ୱାସ୍ଥ୍ୟ ବୀମା ସୁନିଶ୍ଚିତ କରିବାର ଦିଗେ ସରକାରଙ୍କର ଚେଷ୍ଟା ବାବଦେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଦେଶର ଫି ନାଗରିକଙ୍କୁ ଭଲ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଲକ୍ଷ୍ୟଟି ସ୍ୱାସ୍ଥ୍ୟ ବୀମା ସେବା ଯୋଗାଇ ଦେଇ ଆସୁଛନ୍। ପ୍ରଧାନମନ୍ତ୍ରୀ 2015 ମେ ମାସେ ସମକୁ ସୁଲଭ ବୀମା ଦେବାର ଲାଗି ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ଆଉ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ମୂଲ କରିଥିଲେ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଜରିଏ ଦୁର୍ଘଟଣା, ମୃତ୍ୟୁ ଆର୍ ଅକ୍ଷମତା ଲାଗି 2,00,000 ତକ ଆର୍ଥିକ ସାହାଯ୍ୟ ଦିଆଯାଏସି। ସେନ୍ତା ଜୀବନଜ୍ୟୋତି ବୀମା ଯୋଜନାଥି କେନ୍ସି ଭିଲ୍ କାରଣରୁ ମୃତ୍ୟୁ ହେଲେ ବୀମା ସାହାଯ୍ୟ ରାଶି ଯୋଗାଇ ଦିଆଯାଏସି। ଯୋଜନାମାନଙ୍କର ଶୁଭାରମ୍ଭ ସମାରୋହକେ ସମ୍ବୋଧିତ କରିକରି ପ୍ରଧାନମନ୍ତ୍ରୀ କହିଛନ୍, ଇଟା ସମାଜର ଦୁର୍ବଳ ଆଉ ମଧ୍ୟବିତ୍ତ ବର୍ଗକେ ସୁରକ୍ଷା ଦେବାର ଲାଗି ସାହାଯ୍ୟ କରବା।
12 रुपये में 2,00,000 रुपए की इंश्योरेंस स्कीम लेकर के हम आए हैं, क्योंकि हम चाहते हैं कि देश के सामान्य व्यक्ति के जीवन में, क्योंकि संकट अमीरों को नहीं आता है जी, संकट गरीब फुटपाथ पर सोता है बेचारे, साइकिल लेके जाता है। प्रधानमंत्री जीवन ज्योति बीमा योजना 18-50 की उम्र के लोगों, आमतौर पर आपको मालूम है आप इंश्योरेंस निकालने जाए पता नहीं कितने डॉक्टर आपको चेक करते हैं, कितना मेडिकल चेकअप होता है, कितनी, और वो तय करता है इसको दे या न दे, पता नहीं ये लुढ़क जाएगा। तो ये स्कीम ऐसी है, आपको सिर्फ फॉर्म भरना।
ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ହେଉଛି ପୃଥିବୀର ସବୁନୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା। ଏତାର ଜରିଏ ଦେଶର ସବୁ ସରକାରୀ ଆଉ ବେସରକାରୀ ତାଲିକାଭୁକ୍ତ ଡାକ୍ତରଖାନାମାନଙ୍କେ 2 ଆଉ 3 ସ୍ତରତି ଚିକିତ୍ସା ସୁବିଧା ଯୋଗାଇ ଦେବାରକେ ଫି ପରିବାରକେ ବଛରକ 5,00,000 ବୀମା ସାହାଯ୍ୟ ଦିଆଯାଉଛି। ଆକାଶବାଣୀ ସମ୍ବଲପୁର ସମ୍ବାଦ ବିଭାଗ ତରଫୁ ବିସ୍ମିତା ପ୍ରଧାନ।
ଗଣମାଧ୍ୟମ ହେଉଛି ସମାଜର ଚଳନ୍ତି ଇତିହାସ ଆଉ ଇ ଇତିହାସ ସବୁବେଳେ ଶିକ୍ଷା ଦେଶି ଆର୍ ଆଗ୍କେ ବଢ଼ବାରକେ ପ୍ରେରଣା ଦେଶି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱରନ ଗୋଟେ ଘରୋଇ ଖବରକାଗଜ ସଂସ୍ଥାର ସ୍ଥାପନା ଦିବସଟି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ଇଟା କହିଛନ୍। ବୌଦ୍ଧ ଜିଲ୍ଲା ବୀରନରସିଂହପୁରଠାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବାଳାଶ୍ରମଠାରେ ମହକ ଆଉ ଉତ୍ସାହ 2025 କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆଉ ଜିଲ୍ଲା ପ୍ରଶାସନ ତରଫରୁ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଯୋଗ ଦେଇକରି ଛୁଆମାନେ ଅନୁଶାସନ ଆଉ ପରମ୍ପରାକେ ଅନୁସରଣ କରବାର ଲାଗି ପରାମର୍ଶ ଦେଇଛନ୍। ବୌଦ୍ଧ ବାଣିଜ୍ୟ କର ଆଉ ଦ୍ରବ୍ୟ ଆଉ ସେବାକର ମଣ୍ଡଳ ତରଫୁ ଜିଏସ୍ଟି ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ବିଭାଗର ସମ୍ବଲପୁର ଅତିରିକ୍ତ ଆୟୁକ୍ତ ସିଦ୍ଧାର୍ଥ ଦାସ ଯୋଗ ଦେଇଥିଲେ। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ଧନେଶ୍ୱର ସେଠୀଙ୍କ ସହିତ ବିଭାଗର ଅଲଗା ଅଧିକାରୀମାନେ ଏଥି ଯୋଗ ଦେଇଥିଲେ। ସ୍ୱଚ୍ଛତା ପକ୍ଷ ଅବସରରେ ଦେବଗଡ଼ ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫୁ ଆଜି ପ୍ରଧାନପାଠଠାରେ ସଫେଇ ଅଭିଯାନ କରାଯାଇଛି। ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଆଉ ଡେପୁଟି କଲେକ୍ଟର ଲକ୍ଷ୍ମଣ ଅମାତଙ୍କ ନେତୃତ୍ୱରେ ପ୍ରଧାନପାଠ ପର୍ଯ୍ୟଟନସ୍ଥଳୀକେ ସଫା କରାଯାଇଥିଲା। ଏବେ 24 ଭିତରେ ରାଜ୍ୟର ଉତ୍ତର ଦକ୍ଷିଣ ଉପକୂଲ ଆର୍ ନ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ। ଏହି ସମୟଥି ରାଜ୍ୟର ସବୁ ଜିଲ୍ଲା ନ ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ। ଯାଜପୁର ଆଉ କେନ୍ଦ୍ରାପଡ଼ା ଜିଲ୍ଲାନ ଅତି ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖ୍ୟ ଖବର ଫେରଖାଏ। ବିଧାନସଭାନ ମୌସୁମୀ ଅଧିବେଶନର 3 ଦିନେ ବିଲ୍ ଆଜି ବିରୋଧୀ ବିଧାୟକମାନଙ୍କର ହୋହଲ୍ଲା ଲାଗି ଗୃହ କାର୍ଯ୍ୟ ପ୍ରଭାବିତ। ସହାୟକ ଗୋଷ୍ଠୀ ମହିଳାମାନଙ୍କର ଦରବ ବିକବାରକେ ଭୁବନେଶ୍ୱର ସହିତ ଫି ଜିଲ୍ଲାନ ତିଆର ହେବା। ସୁଭଦ୍ରା ଶକ୍ତି ବଜାର 2023 ବଜାର ଲାଗି ବିଶିଷ୍ଟ ମାଲାୟାଲମ୍ ଅଭିନେତା ମୋହନଲାଲଙ୍କୁ ମିଳିବା ଦାଦା ସାହେବ ଫାଲ୍କେ ପୁରସ୍କାର। ଆଉ ପବିତ୍ର ମହାଳୟ ଅବସରରେ ଆଇବାକାଲ ଧବଲମୁଖୀ ବେସ୍ତି ଦର୍ଶନ ଦେବେ ମା ସମଲେଇ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।